ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে স্বাগত করে। আপনার আপনার বহুমূল্য সময় দিয়ে আমি আপনার নিকটের বিশেষ ধন্যবাদী। কেবল সে নুহে, প্রভু যীশু বিষয় অধিক জাণবার আগ্রহ দেখি আমি বিশেষ আনন্দিত। হ নিশ্চিত ভাবে আমি আপনার আত্মিক জীবনর অভিবৃদ্ধি নিমন্তে প্রার্থনা করুছু এবং করবু মধ্য। কিন্তু আমার অনুরোধ, আপনার এই কার্যক্রম নিয়মিত শুণবা সঙ্গে সঙ্গে পত্র মাধ্যমে থরক থর আমসহ পত্র যোগাযোগ করে আপনার মতামত লিখি জনাতু, এবং এসে অন্য এই কার্যক্রম শুণাইবার সাহায্য করতু, যেপর সে এই কার্যক্রম শুণবা দ্বারা আত্মিক জীবনরে উপকৃত হয়ে পে। আসন্তু তাহলে প্রভুঙ্কর বাক্য মধ্যকু যা পূর্ব সংক্ষেপে প্রার্থনা করা। প্রিয় পবিত্র প্রভু, আমার সৃষ্টিকর্তা, আমার উদ্ধারকর্তা, আমার নিত্য জীবিত ঈশ্বর, প্রভু তোমার পবিত্র নামর ধন্যবাদ করুছ এই সুন্দর সুযোগ পাই। প্রভু, আমাদের অযোগ্য অপদার্থ মনুষ্য হলে তুমি আমার সুযোগ উপরে সুযোগ দেছ, যেপর আমি তোমার নিকটবর্তী হো, তোমার বাক্য মধ্যে দিয়ে নিজের জীবনকে সমীক্ষা করু, নিজের দোষ দুর্বলতা জাণু, নিজের পাপময় জীবনকে দেখু এবং তাহলে তুম নিকটে সমর্পণ করে ক্ষমা মাগি পাপর উদ্ধারপ্রাপ্ত হয়ে অনন্ত জীবনর অধিকারী হো। হ্যাঁ প্রভু, এ কেবল তোমার অসীম অনুগ্রহ, তেমন নিবেদন প্রার্থনা করুছ প্রভু। আজির এই কার্যক্রম মধ্যে দিয়ে তুমি আমার সহিত কথা কুহ, আমার এই শোকার্ত আত্মায় তোমার সান্ত্বনাজনক বাক্য দে, আমাকে শান্তি সান্ত্বনা দিয়ে তুমি সেই উদ্ধারর পথে আমাকে কড়াই নিও। যীশু নামে মাগুছ, আমেন। আসন্তু বর্তমান আমি ঈশ্বরঙ্কর বাক্য মধ্যকু যা। আজ আমি প্রকাশিত বাক্য দুই পর্বর প্রথম পদর আরম্ভ করে সাত পদ পর্যন্ত অধ্যয়ন করা নিমন্তে যা। আজ আমি প্রকাশিত বাক্যর দুই পর্বটি অধ্যয়ন করা নিমন্তে যা। আই দুই ও তিন পর্বরে সপ্তমণ্ডলী নিকটক খ্রিস্টঙ্কর পত্র সম্পর্কে আমি আলোচনা করা। এই সপ্তমণ্ডলী হলে এফিস, স্পুর্ণা, পর্গম, থুয়াতিরা, সার্দি, ফিলাডেলফিয়া ও লাওদিকিয়া। প্রথমে আমি এফিস মণ্ডলী নিকটক খ্রিস্টঙ্কর পত্র সম্পর্কে আলোচনা করা নিমন্তে যা। আপনার জাঁথে মণ্ডলী হচ্ছে খ্রিস্টঙ্কর শরীর, ও সে তাহলে মণ্ডলী প্রেম করতে ও তাহা নিমন্তে আপনার প্রাণ দিয়ে তেণুক সে মণ্ডলীগুড়ি কেবল তদারখ করতে না, সেসহ মণ্ডলীগুড়ি বিচার করতে, যেপর মণ্ডলী তাহলে এই জগৎকু আগমন করা সময় সেই মধ্যাকাশে তাহলে মিলিত হয়ে অনন্ত রাজ্যের প্রবেশ করা পাঁচ। প্রভু যীশু প্রথমে এফিস মণ্ডলীকে কথা কুহতি, যে মণ্ডলী কি অতি নির্বোধ, বস্তুবাদ, অধপতিত, ইন্দ্রিয় সুখভোগ, দেবপূজা ও অন্ধকারগামী প্রতিমা পূজক মানক মধ্যে রয়েছে। এই সম্বাদক অতি যত্নর সহ আমি লক্ষ্য করা উচিত, কারণ এই সম্বাদক সবুঠার অতি গুরুত্বপূর্ণ সম্বাদ বলে বিচার করে। দুই পর্বর প্রথম পদরে লেখা আছে, এফিস মণ্ডলীর দূত নিকটক লেখ, যে আপনা দক্ষিণ হস্তরে সপ্ত নক্ষত্র ধারণ করতে ও সপ্ত সুবর্ণ প্রদীপ মধ্যে গমনাগমন করতে। লক্ষ্য করতু যে সে তাহলে হস্তরে মণ্ডলীকে ধারণ করতে, তাহলে আয়তাধীন রয়েছে, সে গমনাগমন করতে, আক্ষরিক অর্থ হচ্ছে যে সে যা আসা করুছেন, সে উপর তল হয়ে গমনাগমন করুছেন। মু বিশ্বাস করে যে সে আজি মধ্য সেইপরি গমনাগমন করুছেন, আছে যে সে তথাপি মণ্ডলীর বিচার করুছেন। এই মণ্ডলী নিমন্তে তাহলে সাতটি প্রশংসা সূচক বাক্য রয়েছে। দুই পর্বর দুই ও তিন পদরে লেখা আছে, সে এহা কহন্তি, আমে তুমর কর্ম, পরিশ্রম ও ধৈর্য জাণু, পুনি তুমি যে দুষ্টমানকর ক্রিয়া সহি নপার, আপনা আপনাকু প্রেরিত বলে কহন্তি কিন্তু প্রকৃতরে প্রেরিত নুহন্তি, সেমানকু পরীক্ষা করে মিথ্যাবাদী বলে চিহ্নিছ, পুনি ধৈর্য ধরি আম্ভ নাম সকাশে কষ্ট সহিছ ও ক্লান্ত হই নাহ, এহা মধ্য আম্ভে জাণু। লেখা আছে প্রথমরে আম্ভে তুমর কর্ম জাণু। আমি বুঝিবা আবশ্যক যে সে বিশ্বাসী মানুষ কুচি প্রভু যীশু বিনষ্ট জগৎকু কুনা উত্তম কর্ম করা নিমন্তে, କାରଣ ଆମମାନଙ୍କର ଉଦ୍ଧାର ଆମମାନଙ୍କର ଉତ୍ତମ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଈଶ୍ୱରଙ୍କର ଅନୁଗ୍ରହ ଉପରେ ନିର୍ଭର କରେ। ସେଥିପାଇଁ ତିତସ୍ ତିନି ପର୍ବର ପାଞ୍ଚ ପଦରେ ଆମେ ଏହିପରି ପାଠ କରୁ, ସେତେବେଳେ ସେ ଆମ୍ଭମାନଙ୍କ କୃତ ଧର୍ମକର୍ମ ସକାଶେ ନୁହେଁ, ମାତ୍ର ଆପଣାର ଦୟାନୁସାରେ ପୁନର୍ଜନ୍ମର ପ୍ରକ୍ଷାଳନ ଓ ପବିତ୍ର ଆତ୍ମାଙ୍କ ନୂତନୀକରଣ ଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି। ରୋମିଓ ଚାରି ପର୍ବର ପାଞ୍ଚ ପଦରେ ପ୍ରେରିତ ପାଉଲ କହନ୍ତି, କିନ୍ତୁ ଯେ କର୍ମ ଉପରେ ନିର୍ଭର କରେ ନାହିଁ, ମାତ୍ର ଅଧାର୍ମିକକୁ ଧାର୍ମିକ ବୋଲି ଯେ ଗଣନା କରନ୍ତି ତାହାଙ୍କଠାରେ ବିଶ୍ୱାସ କରେ, ତାହା ପକ୍ଷରେ ତାର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ। ଖ୍ରୀଷ୍ଟ ତାଙ୍କର ନିଜ ଲୋକମାନଙ୍କୁ କହୁଅଛନ୍ତି, ଆମ୍ଭେ ତୁମର କର୍ମ ଜାଣୁ, କାରଣ ଆପଣ ଉଦ୍ଧାରପ୍ରାପ୍ତ ହେବା ପରେ ସେ ଆପଣଙ୍କୁ ଉତ୍ତମ କର୍ମ ବିଷୟରେ କହିବାକୁ ଚାହାନ୍ତି। ଏହି ବିଷୟ ନେଇ ତାହାଙ୍କର ଅନେକ କିଛି କହିବାକୁ ଅଛି। ସେଥିପାଇଁ ଏଫିସିଓ ଦୁଇ ପର୍ବର ଆଠରୁ ଦଶ ପଦ ମଧ୍ୟରେ ଆମେ ଏହିପରି ପାଠ କରୁ, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତ୍ରାଣ ପାଇଅଛ, ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। କାରଣ ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କାର୍ଯ୍ୟ ଆମ୍ଭେମାନେ କରିବୁ ବୋଲି ଈଶ୍ୱର ପୂର୍ବରୁ ଆୟୋଜନ କରିଥିଲେ, ଆଚରଣରେ ସେହିସବୁ ସାଧନ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ସୃଷ୍ଟ। ତେଣୁ ଖ୍ରୀଷ୍ଟ ବିଶ୍ୱାସୀର ଉତ୍ତମ କର୍ମ ତାହା ନିମନ୍ତେ ପରିତ୍ରାଣଜନକ ନୁହେଁ, ମାତ୍ର ପରିତ୍ରାଣର ଫଳ ଅର୍ଥାତ୍ ତାହାର ଉଦ୍ଧାର ପ୍ରାପ୍ତର ଅନୁଭୂତି ତାହାକୁ ଉତ୍ତମ କର୍ମ ସାଧନ କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ। ପାଉଲ ଯେପରି ଏଫିସିଓ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହିଥିଲେ, ସେହିପରି ପ୍ରଭୁ ଯୀଶୁ ଏଫିସ ମଣ୍ଡଳୀକୁ କହନ୍ତି, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୁଅ, ଯାହାକି ଏଫିସିଓ ପାଞ୍ଚ ପର୍ବର ଅଠର ପଦରେ ଲେଖା ଅଛି। ଆଉ ପାଉଲ ସେମାନଙ୍କୁ କହିବାକୁ ଲାଗିଲେ, ଆତ୍ମାରେ ପୂର୍ଣ୍ଣ ଖ୍ରୀଷ୍ଟ ବିଶ୍ୱାସୀ ରୂପେ ସେମାନଙ୍କୁ କ'ଣ କରିବା ଉଚିତ। ଆଉ ବର୍ତ୍ତମାନ ପ୍ରଭୁ ଯୀଶୁ ସେମାନଙ୍କର ଉତ୍ତମ କର୍ମ ନିମନ୍ତେ ସେମାନଙ୍କର ପ୍ରଶଂସା କରନ୍ତି। ଦ୍ୱିତୀୟରେ, ଆମ୍ଭେ ତୁମ୍ଭର ପରିଶ୍ରମ ଜାଣୁ। ତେବେ କର୍ମ ଓ ପରିଶ୍ରମ ମଧ୍ୟରେ ଭିନ୍ନତା କ'ଣ? ଏହି ପରିଶ୍ରମ ଶବ୍ଦଟି କ୍ଲାନ୍ତିର ଅର୍ଥକୁ ବହନ କରେ। ସୁସମାଚାର ବିବରଣୀରେ ଏହା ପ୍ରକାଶ କରେ ଯେ ପ୍ରଭୁ ଯୀଶୁ ତାଙ୍କର ଯାତ୍ରାରେ କ୍ଲାନ୍ତ ହୋଇଯାଇଥିଲେ। ତାହା ଥିଲା କ୍ଲାନ୍ତି ଯାହାକି ଏଫିସିଓ ଖ୍ରୀଷ୍ଟ ବିଶ୍ୱାସୀମାନେ ଅନୁଭବ କରିଥିଲେ। ସେମାନେ ତାହାଙ୍କ ନିମନ୍ତେ ସେମାନଙ୍କର ପରିଶ୍ରମରେ କ୍ଲାନ୍ତି ସହ୍ୟ କଲେ। ତୃତୀୟରେ, ଆମ୍ଭେ ତୁମ୍ଭର ଧୈର୍ଯ୍ୟ ଜାଣୁ। ଧୈର୍ଯ୍ୟ ହେଉଛି ଆତ୍ମାଙ୍କ ଫଳ, ଯାହାକି ସେମାନଙ୍କଠାରେ ଥିଲା। ଚତୁର୍ଥରେ, ପୁଣି ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନପାର। ସେମାନେ ଦୁଷ୍ଟମାନଙ୍କୁ ଦେଖି ସହିପାରୁନଥିଲେ, ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ଅନ୍ୟମାନଙ୍କ ନିକଟରେ ଆଦର୍ଶ ଥିଲେ। ପଞ୍ଚମରେ, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି କିନ୍ତୁ ପ୍ରକୃତରେ ପ୍ରେରିତ ନୁହନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ। ସେମାନେ ପ୍ରତ୍ୟେକଙ୍କୁ ପରୀକ୍ଷା କରୁଥିଲେ, ଯେଉଁମାନେ ସେହି ଏଫିସକୁ ଆସି ନିଜ ନିଜକୁ ପ୍ରେରିତ ବୋଲି ଦାବି କରୁଥିଲେ। ଯଦି ସେମାନେ ଜାଣିବାକୁ ପାରୁଥିଲେ ଯେ ସେମାନେ ପ୍ରକୃତରେ ପ୍ରେରିତ ନୁହନ୍ତି ବା ଖ୍ରୀଷ୍ଟ ବିଶ୍ୱାସୀ ନୁହନ୍ତି, ସେମାନେ ସେମାନଙ୍କୁ ସେହି ସହର ଛାଡ଼ି ଚାଲିଯିବା ନିମନ୍ତେ କହୁଥିଲେ। ପ୍ରଭୁ ଯୀଶୁ ସେମାନଙ୍କର ଏହି କାର୍ଯ୍ୟ ନିମନ୍ତେ ପ୍ରଶଂସା କଲେ। ଆଉ ମୁଁ ବିଶ୍ୱାସ କରେ ସେଦିନ ଅପେକ୍ଷା ଏହା ଆଜି ଅଧିକ ଆବଶ୍ୟକ। ଷଷ୍ଠରେ, ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ। ତାହାଙ୍କ ନାମ ସକାଶେ ସେମାନେ କୃଶକୁ ବହନ କରୁଥିଲେ, ଅର୍ଥାତ୍ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ନିନ୍ଦା ଓ ତାଡ଼ନାକୁ ସହ୍ୟ କରୁଥିଲେ। ସେମାନେ ଖ୍ରୀଷ୍ଟଙ୍କୁ ପ୍ରଚାର କଲେ। ସେମାନେ ଖ୍ରୀଷ୍ଟଙ୍କର କୁମାରୀ ଗର୍ଭରୁ ଜନ୍ମଗ୍ରହଣ କରିବା ଉପରେ ବିଶ୍ୱାସ କଲେ। ସେମାନେ ତାହାଙ୍କର ଈଶ୍ୱରତ୍ୱରେ ବିଶ୍ୱାସ କଲେ। ସେମାନେ ତାହାଙ୍କର ଉତ୍ସର୍ଗୀକୃତ ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କଲେ। ଆଉ ସେମାନେ ସେମାନଙ୍କର ବିଶ୍ୱାସ ନିମନ୍ତେ ମୂଲ୍ୟ ଦେଲେ। ସପ୍ତମରେ, କ୍ଲାନ୍ତ ହୋଇନାହ। ଏହାଦ୍ୱାରା ସେ କ'ଣ ବୁଝନ୍ତି? ଏଥିପୂର୍ବରୁ ସେ କହିଅଛନ୍ତି, ଆମ୍ଭେ ତୁମ୍ଭର ପରିଶ୍ରମ ଜାଣୁ, ଅର୍ଥାତ୍ ତୁମ୍ଭର କ୍ଲାନ୍ତି ଜାଣୁ। ମାତ୍ର ଏଠାରେ ସେ କହନ୍ତି, ତୁମେମାନେ କ୍ଲାନ୍ତ ହୋଇନାହ। ଏହାର ଅର୍ଥ କ'ଣ? ଯଦିଓ ତୁମେମାନେ ମୋ ନିମନ୍ତେ କାର୍ଯ୍ୟ କରୁ କରୁ କ୍ଲାନ୍ତ ହୋଇଅଛ, ମାତ୍ର ତଥାପି ତୁମେମାନେ ମୋ ନିମନ୍ତେ କାର୍ଯ୍ୟ କରିବା ପାଇଁ କ୍ଲାନ୍ତ ହୋଇନାହ। ଏହି ଦୁଇଟି ମଧ୍ୟରେ ଆମେ ଏକ ମହାନ ଭିନ୍ନତା ଲକ୍ଷ୍ୟ କରିବାକୁ ପାରୁ। ଆମେ ଖ୍ରୀଷ୍ଟଙ୍କର କାର୍ଯ୍ୟ କରିବାରେ କ୍ଲାନ୍ତି ଅନୁଭବ କରିପାରୁ, ମାତ୍ର ଆମେ ଯଦି ଖ୍ରୀଷ୍ଟଙ୍କ କାର୍ଯ୍ୟ ବିଷୟରେ କ୍ଲାନ୍ତି ଅନୁଭବ କରୁ, ତାହେଲେ ତାହା ବଡ଼ ଦୁଃଖର ବିଷୟ। ଏହି ସାତୋଟି ପ୍ରଶଂସାସୂଚକ ବାକ୍ୟ ଯାହାକି ପ୍ରଭୁ ଯୀଶୁ ଏଫିସରେ ଥିବା ଆଞ୍ଚଳିକ ମଣ୍ଡଳୀକୁ ପ୍ରଦାନ କଲେ, ସେହିସବୁ ମଧ୍ୟ ମଣ୍ଡଳୀ ଇତିହାସର ସମୟ ନିମନ୍ତେ ପ୍ରଯୁଜ୍ୟ, ଯାହାକି ପେଣ୍ଟିକଷ୍ଟ ଓ ଶହେ ଖ୍ରୀଷ୍ଟାବ୍ଦର ମଧ୍ୟବର୍ତ୍ତୀ ସମୟ, ଯାହାକି ଏଫିସିୟ ମଣ୍ଡଳୀ ଉପସ୍ଥାପିତ କରେ। ବର୍ତ୍ତମାନ ସେ ଦୋଷାରୋପର ଏକ ବାକ୍ୟ ପ୍ରଦାନ କରନ୍ତି। ଦୁଇ ପର୍ବର ଚାରିପଦରେ ଲେଖା ଅଛି, ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟପ୍ରେମ ପରିତ୍ୟାଗ କରିଅଛ। ଦେଖନ୍ତୁ, ଏହାର ଅର୍ଥ ନୁହେଁ ଯେ ସେମାନେ ପୂରାପୂରି ସେହି ପ୍ରେମରୁ ଦୂରେଇ ଯାଇଥିଲେ, ମାତ୍ର ସେମାନେ ତହିଁର ପଥରେ ଥିଲେ। ସେମାନେ ଖ୍ରୀଷ୍ଟଙ୍କ ପ୍ରତି ସେମାନଙ୍କର ପ୍ରକୃତ ଈଶ୍ୱର ଭକ୍ତିର ଭାବକୁ ହରେଇ ବସିଥିଲେ। ସେମାନେ ଖ୍ରୀଷ୍ଟଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କରେ ପଥ ଉହୁଡ଼ିଥିଲେ। ଖ୍ରୀଷ୍ଟଙ୍କ ସହିତ ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କ ସେତେଦୂର ଘନିଷ୍ଠ ନଥିଲା। ପବିତ୍ର ଆତ୍ମା ଏଫିସରେ ଏହି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଏକ ଘନିଷ୍ଠ ତଥା ବ୍ୟକ୍ତିଗତ ସମ୍ପର୍କ ମଧ୍ୟକୁ କଢ଼ାଇ ଆଣିଥିଲେ। ସେମାନଙ୍କୁ ଏକ ସ୍ଥାନକୁ ନେଇ ଆସିଥିଲେ ଯେଉଁଠାରେ ସେମାନେ ପ୍ରଭୁଙ୍କୁ କହିପାରିବେ, ଆମେ ଆପଣଙ୍କୁ ପ୍ରେମ କରୁ। ପ୍ରିୟ ବନ୍ଧୁ, ପ୍ରଭୁଙ୍କୁ ପ୍ରେମ କରିବା ଆମ୍ଭମାନଙ୍କ ଜୀବନରେ ସର୍ବଶ୍ରେଷ୍ଠ ବିଷୟ। ଯେଉଁ ପ୍ରେମ କି ଆମମାନଙ୍କୁ ତାହାଙ୍କ ସହିତ ଏକ ଘନିଷ୍ଠ ତଥା ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ବାନ୍ଧି ରଖେ। ଆମେ ପ୍ରଭୁଙ୍କ ନିମନ୍ତେ କାର୍ଯ୍ୟ କରିପାରୁ, ତାହାଙ୍କ ନିମନ୍ତେ ସାକ୍ଷୀ ହୋଇପାରୁ, ତାହାଙ୍କ ନିମନ୍ତେ କ୍ଲେଶ ସହ୍ୟ କରିପାରୁ, ମାତ୍ର ଆମେ ଯଦି ତାହାଙ୍କୁ ପ୍ରେମ କରି ତାହାଙ୍କ ସହ ବ୍ୟକ୍ତିଗତ ଭାବେ ସମ୍ପର୍କ ସ୍ଥାପନ ନ କରୁ ଓ ତାହାଙ୍କୁ ଭକ୍ତି ନ କରୁ, ତାହେଲେ ସେ ଆମକୁ କହିବେ, ତୁମ୍ଭେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ। ପ୍ରିୟ ବନ୍ଧୁ, ସେହି ବ୍ୟକ୍ତିଗତ ସମ୍ପର୍କ ଆଜି ମଧ୍ୟ ଆମମାନଙ୍କ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପବିତ୍ର ଆତ୍ମା ଯେଉଁ ପ୍ରେମର ବନ୍ଧନରେ ଆମମାନଙ୍କୁ ପ୍ରଥମେ ଖ୍ରୀଷ୍ଟଙ୍କ ସହିତ ବାନ୍ଧି ଦେଇଛନ୍ତି, ସେହି ପ୍ରେମରୁ ଆମେ ଯେପରି ଦୂରେଇ ନ ଯାଉ ବା ଓହରି ନ ଯାଉ। ଆଜି ଯଦି ଆପଣ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ଆପଣ କ'ଣ ପ୍ରକୃତରେ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି, ତାହାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଅଛନ୍ତି? ଯଦି ନାହିଁ, ତାହେଲେ ଆପଣଙ୍କର ସମସ୍ତ ଧର୍ମକର୍ମ ବୃଥା। ଆପଣଙ୍କ ପାରିବାରିକ ଜୀବନ ଓ ଆପଣଙ୍କର ମାଣ୍ଡଳିକ ଜୀବନ ଆପଣଙ୍କ ନିମନ୍ତେ ଏକ ବୋଝର କାରଣ ହେବ ବା ଆପଣଙ୍କ ନିମନ୍ତେ ଏକ ବୋଝରେ ପରିଣତ ହେବ। ଏହି କାରଣରୁ ପ୍ରଭୁ ଯୀଶୁ ଏଫିସିୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ କହିଲେ, ତୁମେମାନେ ତୁମମାନଙ୍କର ଆଦ୍ୟ ପ୍ରେମରୁ ଦୂରେଇ ଯାଉଅଛ। ସେହିସବୁ ନିମନ୍ତେ ସମାଧାନର ଉପାୟ କ'ଣ ଅଛି? ଦୁଇ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର, ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ତେବେ ଏଠାରେ ଲେଖା ଅଛି, ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର। ପ୍ରଥମେ ସେମାନଙ୍କୁ ସ୍ମରଣ କରିବାକୁ ଅଛି। ସ୍ମରଣ କରିବା ଏକ ଚମତ୍କାର ବିଷୟ ଅଟେ। ପ୍ରିୟ ବନ୍ଧୁ, ଆପଣ ଯେତେବେଳେ ହୃଦୟରେ ପରିବର୍ତ୍ତିତ ହେଲେ ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କଲେ, ସେହିଦିନକୁ କେବେ ସ୍ମରଣ କରନ୍ତି? ଆପଣ ସେହି ରୋମାଞ୍ଚକର ଅନୁଭୂତିକୁ ସ୍ମରଣ କରନ୍ତି? ଆପଣ କ'ଣ ତାହାଙ୍କ ପ୍ରତି ଶିଥିଳଚିତ ହୋଇଯାଇଛନ୍ତି? ଆପଣ କ'ଣ ପଛଘୁଞ୍ଚାର ଅବସ୍ଥାରେ ଅଛନ୍ତି? ତାହେଲେ ସ୍ମରଣ କରନ୍ତୁ, ସ୍ମରଣ କରନ୍ତୁ ଆପଣ ଥରେ କେଉଁଠାରେ ଥିଲେ। ଆପଣ ସେହି ସ୍ଥାନକୁ ଫେରିଯାଇପାରିବେ। ଦ୍ୱିତୀୟ ବିଷୟଟି ହେଉଛି ମନ ପରିବର୍ତ୍ତନ କରିବା। ଖ୍ରୀଷ୍ଟ ବିଶ୍ୱାସୀ ମନ ପରିବର୍ତ୍ତନ ଆବଶ୍ୟକ କରେ। ମନ ପରିବର୍ତ୍ତନ କରିବାର ଅର୍ଥ ଖ୍ରୀଷ୍ଟଙ୍କ ପ୍ରତି ଫେରିଆସିବା, ଆଉ ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ସମ୍ବାଦ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ଉଦ୍ଧାରପ୍ରାପ୍ତ ହୋଇନାହାନ୍ତି, ସେମାନଙ୍କ ନିମନ୍ତେ ସମ୍ବାଦ ହେଉଛି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହେଲେ ଉଦ୍ଧାରପ୍ରାପ୍ତ ହେବ। ତାହାକୁ ପାପକ୍ଷମା ନିମନ୍ତେ ଖ୍ରୀଷ୍ଟଙ୍କ ନିକଟକୁ ଫେରିବାକୁ ଅଛି। କିନ୍ତୁ ମଣ୍ଡଳୀ ନିମନ୍ତେ ମନ ପରିବର୍ତ୍ତନ ଆବଶ୍ୟକ, ଆଉ ତାହା ହିଁ ହେଉଛି ଏକ ସମ୍ବାଦ ଯାହାକି ସେମାନେ ଆଜି ଶୁଣିବାକୁ ଚାହାନ୍ତି ନାହିଁ। ସ୍ମରଣ କରି ମନ ପରିବର୍ତ୍ତନ କର ଓ ତାହାଙ୍କ ପ୍ରତି ଫେର, ନହେଲେ ଯେବେ ମନ ପରିବର୍ତ୍ତନ ନ କର, ତେବେ ଆମ୍ଭେ ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବୁ। ଖ୍ରୀଷ୍ଟ କହନ୍ତି ଯେ ସେ ଆପଣଙ୍କର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇ ଦେବେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟ ଆଜି ମଧ୍ୟ ପ୍ରଦୀପମାନଙ୍କୁ ଲକ୍ଷ୍ୟ କରୁଅଛନ୍ତି, ଓ ସେ ସଳିତାଗୁଡ଼ିକୁ କାଟି ସଫା କରିଦେବା ନିମନ୍ତେ କିଛି ଭାବନ୍ତି ନାହିଁ, ଯେତେବେଳେ ସେମାନେ ଆଲୋକ ଦେବା ନିମନ୍ତେ ଅନିଚ୍ଛୁକ ହୁଅନ୍ତି। ଦୁଇ ପର୍ବର ଛଅ ପଦରେ ଲେଖା ଅଛି, ହେଲେ ତୁମ୍ଭର ଏହି ସଦ୍ଗୁଣ ଅଛି ଯେ ଆମ୍ଭେ ନିକୋଲାଇତୀୟମାନଙ୍କର ଯେଉଁସବୁ କର୍ମ ଘୃଣା କରୁ ତୁମେ ମଧ୍ୟ ସେହିସବୁ ଘୃଣା କରୁଅଛ। ନିକୋଲାଇତୀୟମାନେ କିଏ ଥିଲେ ଏହା ଜାଣିବା ଅତି କଷ୍ଟକର। ତେବେ କେତେକ ବିଦ୍ୱାନ ବ୍ୟକ୍ତି ଏହିପରି ମତବ୍ୟକ୍ତ କରନ୍ତି ଯେ ଆନ୍ତିଓକିଆର ନିକୋଲାୟ ନାମକ ଜଣେ ବ୍ୟକ୍ତି ଥିଲେ ଯେ କି ସତ୍ୟରୁ ଓହରିଯାଇ ଏକ ନାସ୍ତିକବାଦର ଦଳ ଗଠନ କଲେ, ଯାହାକି ଶିକ୍ଷା ଦିଏ ଯେ ଜଣେ ପାପରେ ଲିପ୍ତ ରହିଲେ ମଧ୍ୟ ଏହା ତାହାର ଆତ୍ମାକୁ ସ୍ପର୍ଶ କରେ ନାହିଁ, ଏହା ତାହାର ଆତ୍ମାର କୌଣସି କ୍ଷତି କରେ ନାହିଁ। ଏହିପରି ଭାବେ ସେମାନେ କାମୁକତାରେ ନିଜକୁ ଲିପ୍ତ ରଖନ୍ତି ଓ ସେମାନଙ୍କର ବିଚାର ଏହା ଆତ୍ମା ଉପରେ କୌଣସି ପ୍ରଭାବ ପକାଏ ନାହିଁ କି ଆତ୍ମାକୁ ସ୍ପର୍ଶ କରେ ନାହିଁ। ତେଣୁ ସମ୍ଭବତଃ ଏଠାରେ ଏହି ମତାମତକୁ ଗ୍ରହଣ କରାଯାଇପାରେ ଯେ ଏହି ନିକୋଲାଇତୀୟମାନଙ୍କର କାର୍ଯ୍ୟକଳାପକୁ ଏଫିସିୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଘୃଣା କରୁଥିଲେ, ଏଫିସିଓରେ ଥିବା ମଣ୍ଡଳୀ ଏହାକୁ ଘୃଣା କରୁଥିଲେ। ଏହାର ପରେ ପରେ ଆମେ ଲକ୍ଷ୍ୟ କରିବାକୁ ପାରିବା ଯେ ପର୍ଗମ ମଣ୍ଡଳୀ ଏହାକୁ ସହ୍ୟ କଲେ। ଦୁଇ ପର୍ବର ସାତ ପଦରେ ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ, ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦେଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ। ଲେଖା ଅଛି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଏହି କର୍ଣ୍ଣ ଈଶ୍ୱରଙ୍କ ବାକ୍ୟ ପ୍ରତି କର୍ଣ୍ଣ ଦେବାର ଏକ କର୍ଣ୍ଣ। ପ୍ରତ୍ୟେକ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ ଭଲ ଭାବେ ଶୁଣିପାରିବେ ନାହିଁ। ହଁ, ସେମାନେ ଶବ୍ଦ ଶୁଣିପାରନ୍ତି, ମାତ୍ର ସେମାନେ ଈଶ୍ୱରଙ୍କ ବାକ୍ୟ ରୂପ ସମ୍ବାଦକୁ ଶୁଣିପାରନ୍ତି ନାହିଁ। ପ୍ରଭୁ ଯୀଶୁ ମଧ୍ୟ ଏହି ପ୍ରକାର ଖଣ୍ଡବାକ୍ୟ ବ୍ୟବହାର କରିଥିଲେ ଦୁର୍ବଳ କର୍ଣ୍ଣଗୁଡ଼ିକୁ ସଜାଗ କରିଦେବା ନିମନ୍ତେ। ଆମେ ସୁସମାଚାର ବିବରଣୀରୁ ଶିକ୍ଷା କରିବାକୁ ପାରୁ ଯେ ସେ ବାରମ୍ବାର ସେହି ଉକ୍ତିକୁ ବ୍ୟବହାର କରନ୍ତି। ସେ କହନ୍ତି ଯେ ସେମାନଙ୍କର ଶୁଣିବାକୁ କାନ ଅଛି, ମାତ୍ର ସେମାନେ ଶୁଣନ୍ତି ନାହିଁ। ବର୍ତ୍ତମାନ ସେ ସେହିମାନଙ୍କୁ କହନ୍ତି ଯେଉଁମାନଙ୍କର ଆତ୍ମିକ ଅନୁଭୂତି ରହିଅଛି। ଲେଖା ଅଛି, ମଣ୍ଡଳୀଗଣକୁ ଆତ୍ମା କ'ଣ କହନ୍ତି, ଯାହାର କର୍ଣ୍ଣ ଅଛି ସେ ତାହା ଶୁଣୁ। ଏଠାରେ ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା, ଯିଏକି ମଣ୍ଡଳୀର ଶିକ୍ଷକ। ଆହୁରି ଲେଖା ଅଛି, ଯେ ଜୟ କରେ ତାହାକୁ ଆମ୍ଭେ ଈଶ୍ୱରଙ୍କ ପାରଦେଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ। ଏହା ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଦର୍ଶାଏ, ଆଉ ସେମାନେ କେବଳ ମେଷ ଶାବକଙ୍କର ରକ୍ତ ମଧ୍ୟ ଦେଇ ଜୟ କରିପାରିବେ। ଆଉ ଲେଖା ଅଛି, ତାହାକୁ ଆମ୍ଭେ ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ। ଆପଣଙ୍କର ମନେଥିବ, ମନୁଷ୍ୟ ପାପରେ ପତିତ ହେବା ପରେ ଜୀବନ ବୃକ୍ଷର ଫଳ ଖାଇବାରୁ ବଞ୍ଚିତ ହୋଇଥିଲା, ଯାହାକି ଆଦି ପୁସ୍ତକ ତିନି ପର୍ବର 22-24 ପଦ ମଧ୍ୟରେ ଉଲ୍ଲେଖ ହୋଇଥିବାର ଆମେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ସ୍ୱର୍ଗରେ ବିନା ଅନୁମତିରେ ପ୍ରବେଶ କରିବାର ଚିହ୍ନ ପରିଲକ୍ଷିତ ହେବ ନାହିଁ। ଆଉ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ, ଅର୍ଥାତ୍ ଯେଉଁମାନେ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ, ସେମାନେ ସେହି ଜୀବନ ବୃକ୍ଷର ଫଳ ଖାଇବାର ସୁଯୋଗ ପାଇବେ। ମୁଁ ଜାଣେ ନା ଏହାର କି ପ୍ରକାର ଫଳ ରହିଅଛି, କିନ୍ତୁ ମୁଁ ବିଶ୍ୱାସ କରେ ଏହା ଆମମାନଙ୍କୁ ପ୍ରକୃତରେ ବଞ୍ଚିବା ନିମନ୍ତେ ସମର୍ଥ କରାଇବ। ଆମମାନଙ୍କ ମଧ୍ୟରୁ ଆଜି ଅଧିକାଂଶ ବଞ୍ଚିବା ବିଷୟ ନେଇ ଏପର୍ଯ୍ୟନ୍ତ କିଛି ଜାଣନ୍ତି ନାହିଁ। ଏଠାରେ ଆମମାନଙ୍କର ଏକ ପ୍ରକାରର ପନିପରିବା ଭୋଜନର ସ୍ଥିତି ରହିଅଛି, ମାତ୍ର ସେଠାରେ, ଅର୍ଥାତ୍ ସେହି ସ୍ୱର୍ଗରେ, ଆମ୍ଭେମାନେ ଉତ୍ତମ ଫଳ ଭୋଜନ କରିବାର ଏକ ସ୍ଥିତି ପ୍ରାପ୍ତ ହେବା। ଆମ୍ଭେମାନେ ଜୀବନ ବୃକ୍ଷର ଫଳ ଭୋଜନ କରିବା, ଯେଉଁ ଫଳ ଭୋଜନ ଅନନ୍ତ ଜୀବନ ପର୍ଯ୍ୟନ୍ତ ବଞ୍ଚିବା ନିମନ୍ତେ ସହାୟକ ହେବ। ଆମ୍ଭେମାନେ ଏପରି ଏକ ଜୀବନଯାପନ କରିବା ନିମନ୍ତେ ଯାଉଅଛୁ, ଯାହାକି ଆମେ ପୂର୍ବରୁ ସେପରି ଜୀବନ କେବେ ହେଲେ ଅତିବାହିତ କରିପାରିନାହୁଁ। ଲେଖା ଅଛି, ଈଶ୍ୱରଙ୍କ ପାରଦେଶର, ଅର୍ଥ ଈଶ୍ୱରଙ୍କର ଉଦ୍ୟାନ। ସ୍ୱର୍ଗ ମୁଖ୍ୟତଃ ଏକ ସବୁଜର ଉଦ୍ୟାନ, ଆଉ ଏହା କେବଳ ସୁବର୍ଣ୍ଣର ପଥରେ ପରିବେଷ୍ଟିତ ଏକ ସ୍ଥାନ ନୁହେଁ। ଏପିସ ମଣ୍ଡଳୀ ଏହାର ପାରୁ ପର୍ଯ୍ୟନ୍ତ ମଣ୍ଡଳୀକୁ ଉପସ୍ଥାପିତ କରେ, ଯାହାକି ପ୍ରେରିତିକ ମଣ୍ଡଳୀ। ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଆମେ ସ୍ମୁର୍ଣ୍ଣା ମଣ୍ଡଳୀ ବିଷୟ ନେଇ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ମାତ୍ର ଏଠାରେ ମୁଁ କହିରଖେ, ଆଜି ଯଦି ଆମେ ପ୍ରକୃତରେ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଅନ୍ତର୍ଭୁକ୍ତ, ଅର୍ଥାତ୍ ଖ୍ରୀଷ୍ଟଙ୍କର ଶରୀର ରୂପ ମଣ୍ଡଳୀ ସହିତ ସଂଯୁକ୍ତ, ତାହେଲେ ଆମେ ପ୍ରଥମେ ଯେଉଁ ପ୍ରେମର ବନ୍ଧନରେ ଖ୍ରୀଷ୍ଟଙ୍କ ସହିତ ବାନ୍ଧି ହୋଇଅଛୁ ଓ ଯେଉଁ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଅଛୁ, ତହିଁରୁ ଯେପରି ପଛଘୁଞ୍ଚା ନ ଦେଉ। ସେହି ଆଦ୍ୟ ପ୍ରେମକୁ ଯେପରି ପରିତ୍ୟାଗ ନ କରୁ। ହଁ, ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଉତ୍ତମ ସାକ୍ଷ୍ୟ ବହନ କରିପାରୁ, ଉତ୍ତମ କର୍ମ କରିପାରୁ, ତାହାଙ୍କ ନିମନ୍ତେ କଷ୍ଟ ସହ୍ୟ କରିପାରୁ। ମାତ୍ର ଆମେ ଯଦି ତାହାଙ୍କୁ ଆମର ଆଦ୍ୟ ପ୍ରେମ ନ ଦେଇପାରୁ ବା ତାହାଙ୍କୁ ପ୍ରେମ ନ କରିପାରୁ, ତାହେଲେ ଏହି ସମସ୍ତ ବୃଥା। ପ୍ରଭୁ ଯୀଶୁ ଚାହାନ୍ତି ଆମେ ଯେପରି ତାହାଙ୍କୁ ବାସ୍ତବରେ ପ୍ରେମ କରୁ ଓ ତାହାଙ୍କ ସହ ବ୍ୟକ୍ତିଗତ ତଥା ଘନିଷ୍ଠ ସମ୍ପର୍କ ସ୍ଥାପନ କରୁ, ତାହେଲେ ଆମେ ଏହି ଜଗତରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବା ଓ ସେହି ଜୀବନ ବୃକ୍ଷର ଫଳ ସ୍ୱର୍ଗରେ ଭୋଜନ କରି ଅନନ୍ତକାଳ ତାହାଙ୍କ ସହିତରେ ରହିବା। ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କ ସମ୍ମୁଖରେ ଦୁଇଟି ଜୀବନ ରଖିଅଛନ୍ତି। ଗୋଟିଏ ହେଉଛି ଅନନ୍ତ ଜୀବନ, ଆଉ ଗୋଟିଏ ହେଉଛି ଅନନ୍ତ ନରକ। କିନ୍ତୁ ଆମେ ପ୍ରତ୍ୟେକ ଚାହୁଁ ଯେ ଦୀର୍ଘଜୀବୀ ହେବା ପାଇଁ, ଅନନ୍ତକାଳ ପର୍ଯ୍ୟନ୍ତ ବଞ୍ଚି ରହିବା ପାଇଁ, କିନ୍ତୁ ଏହା ଆମମାନଙ୍କ ହାତରେ ନାହିଁ, ଏହା ପ୍ରଭୁଙ୍କର ହସ୍ତରେ। ଯଦି ଆମେ ତାଙ୍କ ହସ୍ତରେ ନିଜ ନିଜକୁ ସମର୍ପଣ କରିବା, ତାଙ୍କ ହସ୍ତରେ ନିଜକୁ ଅର୍ପଣ କରିବା, ତାହେଲେ ସେ ଆମମାନଙ୍କର ଭାର ନେବେ, ସେ ଆମମାନଙ୍କୁ ସୁରକ୍ଷା ପ୍ରଦାନ କରିବେ, ସେ ଆମମାନଙ୍କୁ ଝୁଣ୍ଟି ପଡ଼ିବାରୁ ରକ୍ଷା କରିବେ, ଆମମାନେ ପଡ଼ିଗଲେ ମଧ୍ୟ ସେ ଆମମାନଙ୍କୁ ଉଠାଇ ନେବେ, ସେମାନଙ୍କୁ ତୋଳି ଧରିବେ, ଆଉ ସେ ଆମମାନଙ୍କୁ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ଶକ୍ତି ପ୍ରଦାନ କରିବେ, ଯଦ୍ୱାରା ଆମେ ଏହି ଜଗତ ମଧ୍ୟରେ ତାହାଙ୍କ ନିମନ୍ତେ ବିଜୟୀ ଜୀବନଯାପନ କରିବା ସଙ୍ଗେ ସଙ୍ଗେ ସେ ଅନନ୍ତ ରାଜ୍ୟରେ ପ୍ରବେଶ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ଟ୍ରାନ୍ସ ୱାର୍ଲ୍ଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ୍ ନମ୍ବର 9777221415।
ଆମର ଇମେଲ୍ ଆଡ୍ରେସ୍ଟି ଲେଖି ରଖନ୍ତୁ, odiatv@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ପାପ